ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଅଧିକ ସୁଦୃଢ଼ ହୋଇଛି କହିଲେ ପ୍ରଧାନମନ୍ତ୍ରୀ. ଭୁବନେଶ୍ୱରଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି. ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକ ସମ୍ମିଳନୀ. ବ୍ରିକ୍ସ ପରିବହନ କାର୍ଯ୍ୟଗୋଷ୍ଠୀ ବୈଠକ ନାଗପୁରରେ ଆରମ୍ଭ ଏବଂ ବ୍ରିଷ୍ଟେଲ୍ଠାରେ ଆଜି ଖେଳାଯିବ ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଅଧିକ ସୁଦୃଢ଼ ହୋଇଛି. ବହୁ ସାଂସ୍କୃତିକ ସମାଜ, ମହାସାଗରୀୟ ଶକ୍ତି, ସମାନ ମୂଲ୍ୟବୋଧ ଏବଂ ସମଭାବାପନ୍ନ ବିଶ୍ୱ ଦୃଷ୍ଟିକୋଣ ଏହାର ଆଧାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଅଷ୍ଟ୍ରେଲିଆର ମେଲବୋର୍ଣ୍ଣଠାରେ ତାଙ୍କ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହ ଏକ ମିଳିତ ବିବୃତ୍ତିରେ ଶ୍ରୀ ମୋଦି କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗିତା ବ୍ୟାପକ ହୋଇଛି. ଭାରତ ଅଷ୍ଟ୍ରେଲିଆ ଶିଖର ସମ୍ମିଳନୀ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସଶକ୍ତ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି.
କମ୍ପ୍ରିହେନ୍ସିଭ୍ ଇକୋନୋମିକ୍ କୋଅପରେସନ୍ ଏଗ୍ରିମେଣ୍ଟ ତେଜି ସେ କାମ କରିବା କା ନିର୍ଣ୍ଣୟ ଲିଆ ହେ ଯୋ ଦୋନୋ ଦେଶ କେ ଲିଏ बैलेंस एम्बिशियस और विन विन होगा. हम बायलेटरल इन्वेस्टमेंट ट्रीटी पर भी तेजी से आगे बढ़ेंगे. हमारी रिन्यूएबल एनर्जी पार्टनरशिप, क्लीन एनर्जी और क्लाइमेट एक्शन में हमारे प्रयासों को साकार रूप दे रही है.
ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ ସମଭାବାପନ୍ନ ଗଣତନ୍ତ୍ରର ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛନ୍ତି. ପ୍ରତିରକ୍ଷା ସୁରକ୍ଷା ସହଯୋଗ ତଥା ଆହ୍ୱାନପୂର୍ଣ୍ଣ ରଣନୈତିକ ପରିବେଶର ମୁକାବିଲା ଦୁଇ ରାଷ୍ଟ୍ର ମଧ୍ୟରେ ସହଭାଗିତାର ଭିତ୍ତିଭୂମି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି.
हमारे मैरिटाइम सिक्योरिटी कोलैबोरेशन रोडमैप से इंडो पैसिफिक में हमारे साझा प्रयासों को नई ताकत मिलेगी. हम शिप बिल्डिंग, शिप रिपेयर और मेंटेनेंस में भी मिलकर आगे बढ़ेंगे. फ्रेंड्स, आज हमने कई क्षेत्रीय एवं अंतर्राष्ट्रीय मुद्दों पर भी विस्तार पूर्वक चर्चा की.
ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ପରମାଣୁ ଶକ୍ତି କ୍ଷେତ୍ର ପାଇଁ ଉପଯୋଗୀ ସାବ୍ୟସ୍ତ ହେବ. ଅଷ୍ଟ୍ରେଲିଆରୁ ଭାରତକୁ ୟୁରାନିୟମ୍ ଯୋଗାଣ ସକ୍ଷମ ହୋଇପାରିବ ବୋଲି ସେ କହିଛନ୍ତି. ଭାରତର ସ୍ୱଚ୍ଛ ଶକ୍ତି କ୍ଷେତ୍ରକୁ ଏହା ନୂତନ ଗତି ପ୍ରଦାନ କରିବ. ପ୍ରଧାନମନ୍ତ୍ରୀ କହିଛନ୍ତି ସାଇବର ସୁରକ୍ଷା, ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଣ ଶୃଙ୍ଖଳ ଆଦି କ୍ଷେତ୍ରରେ ଦୁଇ ଦେଶ ସହଭାଗିତା ନେଇ ସହମତ ହୋଇଛନ୍ତି. ଗୁରୁତ୍ୱପୂର୍ଣ୍ଣ ଖଣିଜ କରିଡର ପ୍ରତିଷ୍ଠା ପାଇଁ ଉଭୟ ଦେଶ ମିଳିମିଶି କାର୍ଯ୍ୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ତାଙ୍କ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଶ୍ରୀ ଆଲବାନିଜ୍ ଆଜି ପୂର୍ବାହ୍ନରେ ମେଲବୋର୍ଣ୍ଣଠାରେ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ. ଉଭୟ ନେତା ଏହି ଅବସରରେ ଭାରତ ଏବଂ ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟବସାୟୀ ଗୋଷ୍ଠୀଙ୍କ ସହ ମତ ବିନିମୟ କରିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି ସାମ୍ପ୍ରତିକ ବିଶ୍ୱ ଅନିଶ୍ଚିତତା ତଥା ଯୋଗାଣ ଶୃଙ୍ଖଳ ପ୍ରତିବନ୍ଧକ ମଧ୍ୟରେ ଭାରତ ଏବଂ ଅଷ୍ଟ୍ରେଲିଆ ବିଶ୍ୱ ଅଂଶୀଦାର ଭାବେ ଆଗକୁ ବଢ଼ିବା ଅତ୍ୟନ୍ତ ଜରୁରୀ. ତିନିଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତ ସନ୍ଧ୍ୟାରେ ମେଲବୋର୍ଣ୍ଣଠାରେ ପହଞ୍ଚିଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଏହି ପଦକ୍ଷେପର ଶୁଭାରମ୍ଭ କରିଛନ୍ତି। ନୀଳ ଅର୍ଥନୀତିକୁ ଜାତୀୟ ସମୃଦ୍ଧିର ଏକ ପରିବର୍ତ୍ତନକାରୀ ଇଞ୍ଜିନ୍ ଭାବେ ବର୍ଣ୍ଣନା କରି ଉପରାଷ୍ଟ୍ରପତି ଯୁବବର୍ଗଙ୍କୁ ବିକଶିତ ଭାରତର ମୂଳଦୁଆ ଭାବେ ଆଧୁନିକ ତଥା ପ୍ରଯୁକ୍ତିବିଦ୍ୟା ଆଧାରିତ ମତ୍ସ୍ୟଚାଷ ଏବଂ ଏ କ୍ଷେତ୍ରରେ ବୃତ୍ତିକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଗଭୀର ସମୁଦ୍ରରେ କାର୍ଯ୍ୟରତ ଭାରତୀୟ ପତାକାଧାରୀ ମାଛଧରା ଜାହାଜଗୁଡ଼ିକ ପାଇଁ ଅନୁମତିପତ୍ରର ଜାତୀୟ ପ୍ରସାରଣକୁ ଉପରାଷ୍ଟ୍ରପତି ଆଜି ଉଦ୍ଘାଟନ କରିଛନ୍ତି। ଏହାଦ୍ୱାରା ଦାୟିତ୍ୱପୂର୍ଣ୍ଣ ଗଭୀର ସମୁଦ୍ର ମାଛଧରା ଏବଂ ସାମୁଦ୍ରିକ ସମ୍ପଦ ସଂରକ୍ଷଣ ପାଇଁ ଏକ ଦୃଢ଼ ଢାଞ୍ଚା ପ୍ରସ୍ତୁତ ହୋଇପାରିବ। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ଡକ୍ୟୁମେଣ୍ଟକୁ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ପଦକ୍ଷେପ ରାଜ୍ୟର ଗଭୀର ସମୁଦ୍ର ମାଛଧରା ଇକୋସିଷ୍ଟମକୁ ସୁଦୃଢ଼ କରିବା ସହିତ ନୀଳ ଅର୍ଥନୀତିକୁ ଅଧିକ ବ୍ୟାପକ କରିବ। ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ ଇତିମଧ୍ୟରେ 63,000 କୋଟି ଟଙ୍କାକୁ ଅତିକ୍ରମ କରିଛି। 120+ ଦେଶରେ ଭାରତର ସାମୁଦ୍ରିକ ଖାଦ୍ୟ ପହଞ୍ଚି ପାରିଛି। ଜାହାଜ ଟ୍ରାକିଂ, ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ପ୍ରମାଣନ ମାନଦଣ୍ଡ ଏବଂ ଡିଜିଟାଲ ଅନୁମୋଦିତ ଆଦି ପ୍ରଯୁକ୍ତିବିଦ୍ୟା ଆଧାରିତ ମତ୍ସ୍ୟଚାଷ ପାଇଁ ଉପରାଷ୍ଟ୍ରପତି ଏହି ଅବସରରେ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଏଭଳି ପଦକ୍ଷେପ 2047 ସୁଦ୍ଧା ଏକ ସକ୍ରିୟ ନୀଳ ଅର୍ଥନୀତି ବିକଶିତ ଭାରତର ପ୍ରମୁଖ ମାଧ୍ୟମ ହେବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ଜାମ୍ମୁ କାଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ, ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ସମେତ ସୀମାନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପୁଲିସ୍ ଅଧୀକ୍ଷକ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେଉଛନ୍ତି। ସୀମାନ୍ତ ଅଞ୍ଚଳଗୁଡ଼ିକର ପରିସ୍ଥିତି ସମୀକ୍ଷା ସହିତ ଉନ୍ନତ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗ ଚିହ୍ନଟ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ, ଫଳରେ ଦେଶର ସୀମା ସୁରକ୍ଷା ଢାଞ୍ଚା ଅଧିକ ସଶକ୍ତ ହୋଇପାରିବ। ଅନୁପ୍ରବେଶ ଏବଂ ବେଆଇନ ଭାବେ ବସବାସ କରୁଥିବା ଲୋକଙ୍କ ବିରୁଦ୍ଧରେ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହେବ। ଦେଶର ବିଭିନ୍ନ ପ୍ରାନ୍ତରେ ଜନସଂଖ୍ୟାଗତ ପରିବର୍ତ୍ତନର କାରଣ ଯାଞ୍ଚ କରିବା ଏବଂ ଏହାକୁ ଚିହ୍ନଟ କରିବା ନେଇ ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିଶ ପୃଷ୍ଠଭୂମିରେ ଏହି ସମ୍ମିଳନୀ ଆୟୋଜନ ହେଉଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ବ୍ରିକ୍ସ ପରିବହନ କାର୍ଯ୍ୟଗୋଷ୍ଠୀ ବୈଠକ ଆଜି ନାଗପୁରରେ ଆରମ୍ଭ ହୋଇଛି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି କେନ୍ଦ୍ର ପରିବହନ ସଚିବ ଭି ଉମାଶଙ୍କର କହିଛନ୍ତି, ସହରାଞ୍ଚଳ ଭିତ୍ତିଭୂମି ତଥା ନିରନ୍ତର ବିକାଶ ଏବଂ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପରିବହନ କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ ଏବଂ ପ୍ରସଙ୍ଗକୁ ଗ୍ରହଣ କରିବା ନେଇ ବୈଠକରେ ମତ ବିନିମୟ ହେଉଥିବା ସେ ସୂଚନା ଦେଇଛନ୍ତି। ଆସନ୍ତା ଶନିବାର ଏବଂ ରବିବାର 2 ଦିନ ଧରି ନାଗପୁରରେ ତୃତୀୟ ବ୍ରିକ୍ସ ପରିବହନ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବ। ଭାରତର ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ବ୍ରିକ୍ସ ପ୍ରସଙ୍ଗ ଆଧାରରେ ଏହି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପରିବହନ ମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ଅଂଶଗ୍ରହଣ କରିବେ। ରୁଷ ଏବଂ ବ୍ରାଜିଲ ଦ୍ୱାରା ପରିବହନ କାର୍ଯ୍ୟଗୋଷ୍ଠୀର ପ୍ରଥମ 2 ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତିକ କ୍ଷେତ୍ରରେ ପରିବହନ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ତୃତୀୟ ବୈଠକ ଅନୁଷ୍ଠିତ ହେବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣେ ମୁମ୍ବାଇ ଘାଟ ସେକ୍ସନରେ ରେଳ ପୁନଃ ଚଳାଚଳ କାର୍ଯ୍ୟର ଆଜି ସମୀକ୍ଷା କରିଛନ୍ତି। ଭୂସ୍ଖଳନ ଯୋଗୁଁ ଏହି ରେଳ ଲାଇନ୍ ଏବଂ ଏହାର ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା। ରେଳ ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଇତିମଧ୍ୟରେ ଗୋଟିଏ ଲାଇନ୍ର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇସାରିଛି। ଏହି ରେଳପଥ ଦେଇ 2 ଲୋକୋମୋଟିଭ୍ ଏବଂ ଅନ୍ୟାନ୍ୟ ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କୃତ୍ରିମ ବୁଦ୍ଧିମତାର ଉପଯୋଗ ଏବଂ ଏହା ଆଧାରିତ ସମାଧାନ ପାଇଁ ଭାରତ ବୈଷୟିକ କ୍ଷେତ୍ରରେ ଏକ କେନ୍ଦ୍ର ଭାବେ ସ୍ଥାନିତ ହେବାକୁ ପ୍ରୟାସ ଜାରି ରଖିଛି। ନୂଆଦିଲ୍ଲୀରେ ଭାରତୀୟ ଶିଳ୍ପ ମହାସଂଘର ବିଶ୍ୱଦକ୍ଷତା କେନ୍ଦ୍ର ବ୍ୟବସାୟୀ ସମ୍ମିଳନୀ 2026 ଆଜି ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ୍ ଏହା କହିଛନ୍ତି। ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତା କ୍ଷେତ୍ରକୁ ଏକ ସକାରାତ୍ମକ ଏବଂ ଆଶାପୂର୍ଣ୍ଣ ଦୃଷ୍ଟିକୋଣ ସହିତ ସରକାର ଗ୍ରହଣ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଉତ୍ପାଦକତା ବୃଦ୍ଧି, ଦକ୍ଷତା ବିକାଶ ଏବଂ ଅଭିବୃଦ୍ଧି ପାଇଁ କୃତ୍ରିମ ବୁଦ୍ଧିମତାର ଉପଯୋଗକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି। ବିଶ୍ୱସ୍ତରରେ ଭାରତକୁ କୃତ୍ରିମ ବୁଦ୍ଧିମତା ଆଧାରିତ ଏକ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସେ ଏହି ଅବସରରେ ସୂଚନା ଦେଇଛନ୍ତି। ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ଠାରେ ଖେଳାଯିବ। ଏହି ମ୍ୟାଚ୍ ସ୍ଥାନୀୟ କାଉଣ୍ଟି ପଡ଼ିଆରେ ଭାରତୀୟ ସମୟ ରାତି 10 ଆରମ୍ଭ ହେବ। 5 ବିଶିଷ୍ଟ ଏହି ସିରିଜ୍ରେ ବର୍ତ୍ତମାନ ଇଂଲଣ୍ଡ 2-0 ଆଗୁଆ ରହିଛି। ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଅଧିକ ସୁଦୃଢ଼ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକ ସମ୍ମିଳନୀ। ବ୍ରିକ୍ସ ପରିବହନ କାର୍ଯ୍ୟଗୋଷ୍ଠୀ ବୈଠକ ନାଗପୁରରେ ଆରମ୍ଭ ଏବଂ ବ୍ରିଷ୍ଟଲ୍ଠାରେ ଆଜି ଖେଳାଯିବ ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।